ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆସନ୍ତାକାଲି 57 ସଂସଦୀୟ କ୍ଷେତ୍ରରେ ହେବ ଭୋଟ ଗ୍ରହଣ। ଓଡ଼ିଶାରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 6 ସଂସଦୀୟ କ୍ଷେତ୍ର ଓ 42 ବିଧାନସଭା ନିମନ୍ତେ ହେବ ମତଦାନ। ଦିଲ୍ଲୀ ଶିଶୁ ଯତ୍ନ କେନ୍ଦ୍ର ଅଗ୍ନିକାଣ୍ଡ ମାମଲାରେ ମାଲିକଙ୍କ ସମେତ ସହ ଅପରାଧୀଙ୍କୁ 14 ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ। ବିହାରରେ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 29 ବୃଦ୍ଧି ଏବଂ ତମାଖୁ ସେବନ କୁପରିଣାମର ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ତମାଖୁ ନିରୋଧ ଦିବସ। ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ। ଏଥିଲାଗି ଗତ ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ 7 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 57 ସଂସଦୀୟ କ୍ଷେତ୍ର ଲାଗି ମତଦାନ ହେବ। ସେଥିମଧ୍ୟରେ ଉତ୍ତରପ୍ରଦେଶ ଓ ପଞ୍ଜାବର 13 ଲେଖାଏଁ ଆସନ, ପଶ୍ଚିମବଙ୍ଗର 9, ବିହାରର 8, ଓଡ଼ିଶାର 6, ହିମାଚଳ ପ୍ରଦେଶର 4, ଝାଡ଼ଖଣ୍ଡର 3 ଓ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ଗୋଟିଏ ଲୋକସଭା ଆସନ ଅନ୍ତର୍ଭୁକ୍ତ। ଏହି ପର୍ଯ୍ୟାୟରେ ଲୋକସଭା ଆସନଗୁଡ଼ିକ ଲାଗି 904 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ। ସେମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, କଂଗ୍ରେସ ନେତା ବିକ୍ରମାଦିତ୍ୟ ସିଂ ଏବଂ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ। ଆସନ୍ତା ମାସ 4 ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ୍ ଗଣତି କରାଯିବ। ଓଡ଼ିଶାରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 6 ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ 42 ବିଧାନସଭା ଆସନ ଲାଗି ଏକସଙ୍ଗେ ମତଗ୍ରହଣ କରାଯିବ। ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ହେଉଛି ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର। ଏଥିରେ 99,61,057 ମତଦାତା 10,882 ଭୋଟ୍ ଗ୍ରହଣ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ସକାଳ 7:00 ସନ୍ଧ୍ୟା 6:00 ପର୍ଯ୍ୟନ୍ତ ମତଦାନ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି ପର୍ଯ୍ୟାୟ ନିର୍ବାଚନରେ 1,400 ଅଧିକ ସଖୀ ବୁଥ୍ କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ। ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ଶେଷ କରିବା ପାଇଁ 72,000 ପୁଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟର ଅବଶିଷ୍ଟ 42 ବିଧାନସଭା କ୍ଷେତ୍ର ପାଇଁ 394 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ 126 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳକୁ ଷ୍ଟ୍ରଙ୍ଗରୁମ୍ ସମେତ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ମୁତୟନ କରାଯାଇଛି। ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପୂର୍ବରୁ ମତଦାନ ସଂଖ୍ୟାକୁ ନେଇ ପ୍ରଚାର ହେଉଥିବା ଗୁଜବକୁ ମୁଖ୍ୟ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି। ଆକାଶବାଣୀ ସମାଚାର ବିଭାଗକୁ ଶ୍ରୀ କୁମାର କହିଛନ୍ତି ଦେଶରେ ମତଦାନ ପ୍ରତିଶତ ବୃଦ୍ଧି ପାଇବା ନେଇ ଗୁଜବ ପ୍ରଚାର ହେଉଛି। ସେ କହିଛନ୍ତି ମତଦାନ ପ୍ରତିଶତ କେବେ ବି ବୃଦ୍ଧି ପାଇପାରିବ ନାହିଁ। ସେ କହିଛନ୍ତି ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ଏଜେଣ୍ଟ ରହୁଥିବା ବେଳେ ସେମାନଙ୍କୁ ପ୍ରିଜାଇଡିଂ ଅଫିସର 17C ଫର୍ମ ପ୍ରଦାନ କରୁଛନ୍ତି ଯେଉଁଥିରେ ଭୋଟ୍ ଗ୍ରହଣ ଶେଷରେ କେତେ ଭୋଟର ମତଦାନ କଲେ ସେହି ତଥ୍ୟ ଲିପିବଦ୍ଧ ରହୁଛି। ମତଦାନ ସମୟରେ ଇଭିଏମ୍କୁ ନେଇ ହେଉଥିବା ଗୁଜବ ସମ୍ପର୍କରେ ଶ୍ରୀ କୁମାର କହିଛନ୍ତି ନିର୍ବାଚନ ଆୟୋଗ ତାଙ୍କ ୱେବ୍ସାଇଟ୍ରେ ମତଦାନ ପ୍ରତିଶତ ଏବଂ ଇଭିଏମ୍ ସହ ସମ୍ପର୍କିତ ସମସ୍ତ ସୂଚନା ଦେଇଛନ୍ତି। ଦିଲ୍ଲୀ କୋର୍ଟ ବେବି କେୟାର ନ୍ୟୁବର୍ଣ୍ଣ ହସ୍କିଟାଲର ମାଲିକଙ୍କ ସମେତ ସହ ଅପରାଧୀଙ୍କୁ ଅଗ୍ନିକାଣ୍ଡ ଜନିତ 7 ଶିଶୁଙ୍କର ମୃତ୍ୟୁ ଅଭିଯୋଗରେ 14 ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ହସ୍କିଟାଲର ମାଲିକ ଡକ୍ଟର ନବୀନ କିଚି ଏବଂ ତାଙ୍କର ଜଣେ ସହକର୍ମୀ ଏହି ଦୁର୍ଘଟଣା ଘଟିବା ପରେ ଗିରଫ ହୋଇଥିଲେ। ଇତିମଧ୍ୟରେ ନବୀନ କିଚି ଏକ ବେଲ୍ ପିଟିସନ୍ ଦାୟର କରିଛନ୍ତି ଯାହାର ଶୁଣାଣି ଆସନ୍ତା ଜୁନ୍ 3 ହେବ। ଦିଲ୍ଲୀ ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଛି ଯେ ଏହି ଘରୋଇ ହସ୍କିଟାଲର ଲାଇସେନ୍ସ ଗତ ମାର୍ଚ୍ଚ 31 ସମାପ୍ତ ହୋଇଛି। ଏହାଛଡ଼ା ଏହି ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନଙ୍କର ଉପଯୁକ୍ତ ଯୋଗ୍ୟତା ନଥିବା ତଦନ୍ତରୁ ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଏହି ଘରୋଇ ଡାକ୍ତରଖାନାରେ 12 ଶିଶୁ ଏକକାଳୀନ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ଏବଂ ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ଜଣେ ଶିଶୁର ମୃତ୍ୟୁ ହୋଇସାରିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାରରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ହେତୁ 29 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ 200ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଅଂଶୁଘାତରେ ପୀଡ଼ିତ ହୋଇଛନ୍ତି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଗତ 24 ଘଣ୍ଟା ମଧ୍ୟରେ ଔରଙ୍ଗାବାଦ ଜିଲ୍ଲାରେ 48 ଡିଗ୍ରୀ ସେଲ୍ସିୟସ୍ରୁ ଉର୍ଦ୍ଧ୍ୱ ତାପମାତ୍ରା ହେତୁ 12 ଜଣଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା ଭୋଜପୁର ଜିଲ୍ଲାର ରୋହତକ ଓ ଜେହାନାବାଦଠାରେ ଅନ୍ୟ 6 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବକ୍ସାର ଅରୱାଲ ଓ ନାଳନ୍ଦା ଜିଲ୍ଲାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଜଣେ ପୁଲିଂ ଅଧିକାରୀ ଏବଂ 2 ଜଣ ଗୃହରକ୍ଷୀଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଛି। ଏହାଛଡ଼ା ଜେହାନାବାଦ ଅଞ୍ଚଳରେ 4 ଜଣ ଶିକ୍ଷକଙ୍କର ଅଣନିଶ୍ୱାସୀ ହେତୁ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗତ ଗୁରୁବାର ଦିନ ବିହାରର ଅନେକ ଜିଲ୍ଲାରେ ତାପମାତ୍ରା 47 ଡିଗ୍ରୀରୁ ଉର୍ଦ୍ଧ୍ୱ ରହିଥିବା ରେକର୍ଡ କରାଯାଇଛି। ମଣିପୁରରେ ଅତ୍ୟଧିକ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଇମ୍ଫାଲ ସହର ତଥା ଏହାର ନିକଟବର୍ତ୍ତୀ ଅଞ୍ଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ବନ୍ୟାରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ଜଣାଯାଇଛି। ସେନା ଏବଂ କେନ୍ଦ୍ରୀୟ ବଳ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବା ଏବଂ ଅନ୍ୟ ବ୍ୟକ୍ତିମାନଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତର କରିବାରେ ନିୟୋଜିତ ଅଛନ୍ତି। ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ବଫ୍ଲିଆଜ ଅଞ୍ଚଳର ମାରାହା ଗ୍ରାମରେ ଗତକାଲି ସନ୍ତାସବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆମ ଜମ୍ମୁ ସମ୍ଭାଦଦାତା କହିଛନ୍ତି ଏହି ଅଞ୍ଚଳରେ କିଛି ସନ୍ଦିଗ୍ଧ ସନ୍ତାସବାଦୀ ରହିଥିବା ଖବର ଜାଣି ସୁରକ୍ଷାକର୍ମୀମାନେ ରାତିରେ ଏହି ଅଞ୍ଚଳକୁ ଛାନ୍ଭିନ୍ କରିଥିଲେ। ଏହାଛଡ଼ା ପୁଞ୍ଚ ଜିଲ୍ଲାର ସୁରାନକୋଟ ସବ୍ଡିଭିଜନର ଡେରାକିଗଲିଠାରେ ମଧ୍ୟ ପୁଲିସ୍ ଓ ସେନା ତରଫରୁ ଖାନତଲାସୀ ଅଭିଯାନ ଜାରି ରହିଛି। ଏହାକୁ ଲକ୍ଷ୍ୟ କରି ସନ୍ତାସବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ପାଲଟା ଗୁଳିଚାଳନା କରିଥିଲେ। କିଛି ସମୟର ଗୁଳି ବିନିମୟ ପରେ ସନ୍ତାସବାଦୀମାନେ ଅନ୍ଧାର ସୁଯୋଗ ନେଇ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଇତ୍ୟବସରରେ ସନ୍ଦିଗ୍ଧ ଅପରାଧୀମାନଙ୍କୁ ଧରିବା ନିମନ୍ତେ ଜୋରସୋରରେ ତଲାସୀ ଅଭିଯାନ ଜାରି ରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି କହିଛନ୍ତି ଗ୍ରୀଷ୍ମ ଋତୁରେ ଦିଲ୍ଲୀବାସୀଙ୍କ ପାଇଁ ଜଳ ସଙ୍କଟ ଦେଖାଦେଇଛି। ଶ୍ରୀ କେଜରିୱାଲ ବିଜେପି ଶାସିତ ନିକଟବର୍ତ୍ତୀ ରାଜ୍ୟ ହରିୟାଣା ଓ ଉତ୍ତର ପ୍ରଦେଶ ଏହି ଜଳ ସଙ୍କଟକୁ ପୂରଣ କରିବା ନିମନ୍ତେ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ କେଜରିୱାଲ କହିଛନ୍ତି ଚଳିତ ବର୍ଷ ସାରା ଦେଶ ଗ୍ରୀଷ୍ମକାଳୀନ ଜଳାଭାବ ଏବଂ ବିଦ୍ୟୁତ୍ ସଙ୍କଟର ସମ୍ମୁଖୀନ ହେଉଛି। ତମାଖୁ ସେବନର କୁପରିଣାମ ଓ ହାନିକାରକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଉଦ୍ଦେଶ୍ୟ ନେଇ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ 1988 ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି ତମାଖୁ ଶିଳ୍ପର ହସ୍ତକ୍ଷେପରୁ ପିଲାମାନଙ୍କୁ ସୁରକ୍ଷା ଦେବା। ତମାଖୁରେ 7000ରୁ ଅଧିକ ବିଷାକ୍ତ ପଦାର୍ଥ ରହିଛି। ସେଥିମଧ୍ୟରୁ 60ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ। ତମାଖୁ ସେବନ ଦ୍ୱାରା ଫୁସ୍ଫୁସ୍ ସଂକ୍ରମଣ, ମୁଖ ଗହ୍ୱରେ ଏବଂ ଜିଭରେ କର୍କଟ ରୋଗ ଦେଖାଦେଇଥାଏ। ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଉପରେ ମଧ୍ୟ ତମାଖୁର କୁପ୍ରଭାବ ପଡ଼ିଥାଏ। ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ 15 ବର୍ଷରୁ ଅଧିକ ବୟସର ବ୍ୟକ୍ତି 98.8% ତମାଖୁ ସେବନ କରୁଥିବା ବେଳେ 15-49 ବର୍ଷ ବୟସର ବ୍ୟକ୍ତି 93.14% ତମାଖୁ ସେବନ କରିଥାନ୍ତି। ରାଜ୍ୟରେ ପ୍ରାୟ ପ୍ରତ୍ୟେକ ବର୍ଷ 30-35 ହଜାର ଲୋକ ତମାଖୁ ସେବନ କରି କର୍କଟ ରୋଗର ଶିକାର ହେଉଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନିଜ ପରିବାର ସହ ତିରୁମାଲା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଦର୍ଶନ ସକାଶେ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଶ୍ରୀ ଶାହା ପ୍ରଭୁ ଶ୍ରୀ ଭେଙ୍କଟେଶ୍ୱରଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ପରେ ଶ୍ରୀ ଶାହା ମନ୍ଦିର ପ୍ରାଙ୍ଗଣରେ ଥିବା ରଙ୍ଗାନାୟକୁଲ୍ଲା ମଣ୍ଡପରେ ଏକ ବେଦ ବିଦ୍ୱାନ ମଣ୍ଡଳୀଙ୍କ ଦ୍ୱାରା ବେଦଶିର ବଚନମ୍ ଶ୍ରବଣ କରିଥିଲେ। ମନ୍ଦିରର ଅଧିକାରୀମାନେ ଶ୍ରୀ ଶାହାଙ୍କ ପାଇଁ ସ୍ୱତନ୍ତ୍ର ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆସନ୍ତାକାଲି 57ଟି ସଂସଦୀୟ କ୍ଷେତ୍ରରେ ହେବ ଭୋଟ୍ ଗ୍ରହଣ। ଓଡ଼ିଶାରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 6ଟି ସଂସଦୀୟ କ୍ଷେତ୍ର ଓ 42ଟି ବିଧାନସଭା ନିମନ୍ତେ ହେବ ମତଦାନ। ଦିଲ୍ଲୀ ଶିଶୁ ଯତ୍ନ କେନ୍ଦ୍ର ଅଗ୍ନିକାଣ୍ଡ ମାମଲାରେ ମାଲିକଙ୍କ ସମେତ 100 ଅପରାଧୀଙ୍କୁ 14-ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ। ବିହାରରେ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 29କୁ ବୃଦ୍ଧି ଏବଂ ତମାଖୁ ସେବନ କୁପରିଣାମର ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ତମାଖୁ ନିରୋଧ ଦିବସ।